ମୋ ନଳିନୀ ସାହୁ। ମୁଁ 22 ୱାର୍ଡରୁ ୱାର୍ଡର ଆଶାକର୍ମୀ ଏବଂ ଏସ୍ଟେ କମିଟିର ପ୍ରେସିଡେଣ୍ଟ। ବିଶ୍ୱ ହାତ ଧୁଆ ଅବସରରେ ମୁଁ କିଛି ଲୋକଙ୍କୁ ବାର୍ତ୍ତା ଶୁଣିବା ପାଇଁ ଲେଖିଛି। ଶୁଣ ଶୁଣ ମୋର ଭାଇ ଭଉଣୀ ଲୋ ସଙ୍ଗାତ ଲୋ ମକର ଲୋ ମନ ଧ୍ୟାନ ଦେଇ ଶୁଣ ସଙ୍ଗାତ ଲୋ ମନ ଧ୍ୟାନ ଦେଇ ଶୁଣ ବିଶ୍ୱରୁ ହାତ ଧୁଆ ଦିବସକୁ ଆମେ ସ୍ୱାଗତ କରିବା ଜାଣ। ଦେଶ ଯଦି ଆଜି ଉନ୍ନତି ହୋଇଛି ମହିଳାମାନଙ୍କ ପାଇଁ ସଙ୍ଗାତ ଲୋ ମହିଳାମାନଙ୍କ ପାଇଁ। ନାରୀ ତ ନଥିଲେ ସୃଷ୍ଟିର ଆରମ୍ଭ ନାରୀ ତ ନଥିଲେ ସୃଷ୍ଟିର ଆରମ୍ଭ କଦାଚିତ ହେବ ନାହିଁ। ହାତ ଧୁଆକୁ ଦିବସକୁ ଆମେ ଘରେ ଘରେ ବାର୍ତ୍ତା ଦେବା ସଙ୍ଗାତ ଲୋ ଘରେ ଘରେ ବାର୍ତ୍ତା ଦେବା ତେବେ ସିନା ଯାଇ ସଂକ୍ରମଣକୁ ଆମେ ତ ଦୂରେଇ ଦବା ଆମେ ତ ଦୂରେଇ ଦବା। କହିଲେ ଶୁଣିବ ତେବେଟି ବୋଲେ ହୁଁଟି ବୁଝିବ ଏଥର ଆଗେଟି ବୋଲେ ହୁଁଟି। ହାତ ଧୋଇବା କଥା ଭୁଲିବ ନାହିଁଟି ବୋଲେ ହୁଁଟି। ସଂକ୍ରମଣ କମିଯିବଟି ବୋଲେ ହୁଁଟି। ଜୀବାଣୁ ନାଶ ଯେ ହେବଟି ବୋଲେ ହୁଁଟି। ନିଜ ହାତ ସଫା ରଖିବାଟି ବୋଲେ ହୁଁଟି। ସୁସ୍ଥ ଯେ ରହିବା ସମସ୍ତେ ବୋଲେ ହୁଁଟି। ଏଥର ବୁଝିପାରୁଥିବାଟି ବୋଲେ ହୁଁଟି। ସଫା ହାତ ମୂଲ୍ୟ କେତେଟି ବୋଲେ ହୁଁଟି। ପରିଷ୍କାର ରହିବା ସମସ୍ତେଟି ବୋଲେ ହୁଁଟି। ଆରେ ଖାଇବା ପୂର୍ବରୁ ମଳ ତ୍ୟାଗ ପରେ ସାବୁନରେ ହାତ ଧୋଇବା ବୋଲେ ହୁଁଟି। ଶିଶୁକୁ ଧରିବା ପୂର୍ବରୁଟି ବୋଲେ ହୁଁଟି। ରୋଷେଇ କରିବା ପୂର୍ବରୁଟି ବୋଲେ ହୁଁଟି। ଅଳିଆ ଦେବା ପରେଟି ବୋଲେ ହୁଁଟି। ପାଣି ଆଣିବା ପୂର୍ବରୁଟି ବୋଲେ ହୁଁଟି। ସୁଧିଜନ ମାନଙ୍କଟି ବୋଲେ ହୁଁଟି। ଅନୁରୋଧ ପାଳନ କରିବାଟି ବୋଲେ ହୁଁଟି। ରୋଗ ତ ଯିବ ଦୂରେଇଟି ବୋଲେ ହୁଁଟି। ମା ଭଉଣୀ ମାଙ୍କୁ ମୋର ଅନୁରୋଧ ବୋଲେ ହୁଁଟି। ହାତ ଧୁଆକୁ ରଖିଥିବେ ମନ ବୋଲେ ହୁଁଟି। ଏତିକି କହି ମୁଁ ମୋର ସମାପ୍ତ କରୁଛି ବୋଲେ ହୁଁଟି। ଆଲୋ ଦୋଷ ଥିଲେ କ୍ଷମା କରିବଟି ବୋଲେ ହୁଁଟି। ସମସ୍ତଙ୍କୁ ନମସ୍କାର ଦେଇ ବିଦାୟ ନେଲିଟି ବୋଲେ ହୁଁଟି।